भगवते वासुदेवाय श्रीमद्भागवतम दशम स्कंध द्वितीय अध्याय श्लोक 14 संदिष्टैवं भगवता संदिष्टैवं भगवता तथेति ओमिति तद्वचः तथेति ओमिति तद्वचः प्रतिगृह्य परिक्रम्य गाम गता तत्तथा करोत् गाम गता तत्तथा करोत् संदिष्टैवं भगवता तथेति ओमिति तद्वचः प्रतिगृह्य परिक्रम्य गाम गता तत्तथा करोत् संदिष्टैवं भगवता तथेतीयोमिति तद्वचः प्रतिगृह्य परिक्रम्य गाम गता तत्तथा करोत् संदिष्टैवं भगवता तथेतीयोमिति तद्वचः प्रतिगृह्य परिक्रम्य गाम गता तत्तथा करोत् शब्दांबर संदिष्ट संदिष्टा आदिष्ट हुई एवं भगवता भगवान द्वारा तथा इति तहा हेउ ओम ओम मंत्र द्वारा सम्मति प्रकाश करी इति परिभावरे तब बचह तांक वाणी प्रतिगृह्य तांक आदेश को शिरोधार्य करी परिक्रम्य तांकु परिक्रमा करी गाम पृथ्वी को गता से गले तत् भगवान को द्वारा प्रदत्त आदेश तथा ठीक से ही परी अकरोत् कले श्रीपरांबा श्रीमद्भक्ति प्रधान स्वयं प्रभुपाद महाराज ओडिया श्रीमद गौरव स्वयं आनंद इंग्राजी श्रीमद गौरव स्वयं ओडिया भगवान द्वारा यहीपरि आदिष्ट हो योगमाया तत्क्षणा से आदेश को श्रद्धार्ज कले ओम उच्चारण द्वारा से जे तांकर से आदेश पालन करिवे ता प्रतिपादित कले तापर भगवान को प्रदक्षिणा करी से पृथ्वी रतिबा मंदगोकुल नामक स्थान को गमन कले एवं भगवान को निर्देश अनुसार कार्य कले भगवान का आदेश पाई योगमाया दुई थर सम्मति प्रकाश करते प्रथम से कहले हाँ प्रभु मुझे आदेश पालन करी एवं तापर से ओम उच्चारण कले श्री विष्णुदत्त चक्रवर्ती ठाकुर ए विषय मंतव्य देवाक जाए कहते ओम हेउछि वेदर सम्मति सूचक वाक्य यहीपर भाव योगमाया भगवान का आदेश को वैदिक आदेश रूप ग्रहण कले प्रकृत पक्षे भगवान जहाँ कहती वैदिक निर्देश अटे एवं कहारी पक्ष उपेक्षा करवा उचित नुहे वैदिक निर्देश में भ्रम प्रमाद विप्रलिप्सा और कर्णपाट आदि दोष नहीं वैदिक बाणी प्रामाणिकता बुझी नपारे शास्त्र उद्धृति देवा निरर्थक वेद निर्देश को केतबले उपेक्षा करवा उचित नुहे बर निष्ठा सहकार वैदिक आदेश पालन करवा उचित से विषय में भगवद्गीत 16 अध्याय 24 श्लोक उल्लेख कर तस्मा शास्त्र प्रमाणते कार्य कार्य व्यवस्थित ज्ञावा शास्त्र विधानयुक्त कर्म कर्तव्यति अतएव कर्तव्य और अकर्तव्य निर्धारण करिवारे शास्त्र ही एकमात्र प्रमाण अतएव शास्त्रीय विधि निषेधर स्वरूप जाणी कर्म करवा उचित ଯାହାଦ୍ୱାରା ପରମାର୍ଥିକ ଉନ୍ନତି କରାଯାଇପାରିବ। ନମ ସଦ୍ଭକ୍ତମଣ ମଣିପୁରୋଦ୍ଭାବ ପ୍ରଭୁପାଦର ସଦ୍ବାଣୀ ପ୍ରଚାର ନିରତା ହେବ। ହରେ କୃଷ୍ଣ। ତେଣୁ ଯଦି ଆମେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ ଶ୍ଳୋକ 14 ଉପରେ ଆଲୋଚନା କରିବା, ଶ୍ରୀ ଶ୍ରୀ ରାମ ଲକ୍ଷ୍ମଣ ସୀତା ହନୁମାନଜୀଙ୍କର ଅସୀମ କୃପାରୁ ଆଜି ଆମେ ବିଶେଷ ଭାବେ ମୋତେ ଏହି ଭଗବାନ କଥା କହିବାର ସୁଯୋଗ ମିଳିଲା। ଆପଣମାନେ ତ ଶ୍ରବଣ କରୁଛନ୍ତି, ତେଣୁ ଇଏ ଭଗବାନଙ୍କ ଲୀଳା ବର୍ଣ୍ଣନା କରାଯାଉଛି। ଭଗବାନ ଯେଉଁ ଆସିବେ, ଭଗବାନ ତାଙ୍କର ଯଦିଓ ଭଗବାନ ତାଙ୍କର ଭକ୍ତମାନଙ୍କର ବା ବିଶେଷ ଭାବରେ ସମସ୍ତ ଜୀବମାନଙ୍କ ପାଇଁ ଭଗବାନ କଲ୍ୟାଣ କରିବା ପାଇଁ ଚିନ୍ତା କରୁଛନ୍ତି, ସେଥିପାଇଁ ବେଦରେ ବାଣୀ ରହିଛି, ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶନ୍ତୁ, ମା କଶ୍ଚିତ ଦୁଃଖ ଭାବ ନେବେ। ଏ ବୈଦିକ ବାଣୀରେ ଏସବୁ ରହିଛି। ସମସ୍ତେ କେମିତି ସର୍ବେ ଭବନ୍ତୁ ସୁଖିନ, ସମସ୍ତେ କେମିତି ସୁଖୀରେ ରହିବେ। କିନ୍ତୁ ଏଣେ ଭଗବାନ କହୁଛନ୍ତି ଦୁଃଖାଳୟ ପ୍ରଶାସତ, ଦୁଃଖାଳୟ କେମିତି ସୁଖରେ ରହିବେ, ସେଇଟା ହେଉଛି କୌଶଳ। ଜଣେ ଦୁଃଖାଳୟରେ ରହିଲେ ମଧ୍ୟ ଜଣେ ସୁଖରେ ରହିପାରିବ। ଯେମିତି ଆମର ପ୍ରଭୁପାଦ ମହାରାଜ କହନ୍ତି, ବେଦରେ ବିପରୀତ ଜିନିଷ ସବୁ ରହିଛି। ଯେମିତି ଆମର ଜିଭେର ଅସ୍ଥି ଏବଂ ବିଷ୍ଠା, ଏ ଦୁଇଟା ହେଉଛି ଅପବିତ୍ର। କିନ୍ତୁ ବେଦବାକ୍ୟ ଯେମିତି ଶଙ୍ଖ ଏବଂ ଗୋମୟ, ଏ ଦୁଇଟି ହେଉଛି ଜିଭେର ଅସ୍ଥି ଏବଂ ବିଷ୍ଠା। କିନ୍ତୁ ବେଦବାକ୍ୟ ସେଇ ଦୁଇ ମହାପବିତ୍ର ହୁଏ, ବେଦରେ କୁହାଯାଉଛି ସେ ଦୁଇଟି ପବିତ୍ର। ତେଣୁ ସାଧାରଣ ଲୋକମାନେ ବୁଝିପାରିବେ ନାହିଁ, କହିବେ ସେହି ଶାସ୍ତ୍ରରେ କୁହାଯାଇଛି ବିଷ୍ଠା ଏବଂ ଅସ୍ଥି ଏଇଟା ଅପବିତ୍ର, ପୁଣି କୁହାଯାଉଛି ଶଙ୍ଖ ଏବଂ ଗୋମୟ କେମିତି ପବିତ୍ର। ତେଣୁ ସେଇଟାକୁ ବୁଝିବା ପାଇଁ ସେଥିପାଇଁ ଅଦ୍ୱୟ ଜ୍ଞାନ, ଇଏ ହେଉଛି ଅଦ୍ୱୟ ଜ୍ଞାନ। ଭୌତିକ ଜଗତର ଯେଉଁ ଦ୍ୱୈତ ଜ୍ଞାନ, ତାର ଉର୍ଦ୍ଧ୍ୱରେ ଏ ଜ୍ଞାନ, ଅଦ୍ୱୟ ଜ୍ଞାନ, ଆକୁ ବୁଝିବା ପାଇଁ ସେଇଥିପାଇଁ ଶାସ୍ତ୍ରବାଣୀ କୁହାଗଲା ଯେ ତଦ୍ବିଧି ପ୍ରଣିପାତେନ ସେ ଭୟା ଉପଦେକ୍ଷିତ ଜ୍ଞାନ, ଜ୍ଞାନ ତତ୍ତ୍ୱଦର୍ଶିନ। ଏଇଟା ବୁଝିବା ପାଇଁ ହେଲେ ଜଣେ ଯେଉଁମାନେ ସେ ଅଦ୍ୱୟ ଜ୍ଞାନକୁ ଜାଣିଛନ୍ତି, ତତ୍ତ୍ୱଦର୍ଶୀ, ସେମାନେ ଉପଲବ୍ଧି କରିଛନ୍ତି, ତେଣୁ ତାଙ୍କ ପାଖରୁ ଏଇଟା ଆମକୁ ବୁଝିବାକୁ ପଡ଼ିବ। ଆମେ ନିଜ ଚେଷ୍ଟାରେ ବା ନିଜେ ଆମର ଜ୍ଞାନ ଅଛି, ଆମେ ସଂସ୍କୃତ ଜାଣିଛେ, ଆଦ୍ୱାରା ଆମେ ବୁଝିପାରିବା ତା ନୁହେଁ। ସେଥିପାଇଁ ଶିବଜୀ କହୁଛନ୍ତି, ଅହମ୍ ବେଦୀ ସୁଖ ବେଦିନୀ ବ୍ୟାସ ବେଦୀ ନ ବେଦିବା। ଭାଗବତ କଥା ଯେତେବେଳେ ପଢ଼ିଲା ସେତେବେଳେ ଶିବଜୀ କଥା କହୁଛନ୍ତି, ମୁଁ ଜାଣିଛି ଭାଗବତ, ମୁଁ ଜାଣିଛି ଏବଂ ସୁଖ ମଧ୍ୟ ଜାଣିଛନ୍ତି। କାହିଁକି ନା ସୁଖ ଶୁଣିଥିଲେ, ଆମ ଶିଶୁ ଗୌରବଙ୍କୁ ସେ ମହାରାଜ କଥାଟି କହୁଥିଲେ, ମୁଁ ଶୁଣୁଥିଲି ଭୁବନେଶ୍ୱରରେ, ମୋ ପ୍ରଭୁ ବି ଥିଲେ ଶ୍ରୀପତି ପ୍ରଭୁ, ତେଣୁ ସେତେବେଳେ କହୁଥିଲେ ଭୁବନେଶ୍ୱରରେ ଯେଉଁ ଆମର ରହିଛି ଏକାମ୍ର କାନନ, ସେଇଠି ପାର୍ବତୀ ଚାହିଁଲେ ଭାଗବତ ଶୁଣିବା ପାଇଁ, ତେଣୁ ଶିବଜୀ କହିଲେ ଠିକ୍ ଅଛି ଭାଗବତ ଶୁଣାଯିବ। ଶିବଜୀ ହେଉଛନ୍ତି ବୈଷ୍ଣବାନନ୍ଦ ଯଥା ଶମ୍ଭୁ, ଶିବ ଜଣେ ଭାଗବତ, ସେ ସ୍ୱୟଂ ଜଣେ ଭାଗବତ, ତେଣୁ ଏ ଭାଗବତ ଗୁପ୍ତ ଜ୍ଞାନ ସମସ୍ତେ ପଢ଼ିବାର ଅଧିକାର ନାହିଁ, ସମସ୍ତେ ଶୁଣିବାର ଅଧିକାର ନାହିଁ, ତେଣୁକରି ସମସ୍ତଙ୍କୁ ବିଦାୟ କରି ଦିଆଗଲା। ଭୁବନେଶ୍ୱରରେ ଗୋଟେ ବଡ଼ ବିରାଟ ଆମ୍ବ ବୃକ୍ଷ ଥିଲା, ଏକାମ୍ର କାନନ ବୋଲି କୁହାଯାଉଛି, ବର୍ତ୍ତମାନ ସେ ସ୍ଥାନ ରହିଛି ଏକାମ୍ର କାନନ। ତେଣୁ ସେଠି ଶିବଜୀ କଥା କହୁଛନ୍ତି ଭାଗବତ କଥା, ତେଣୁ ସେ ପାର୍ବତୀ ଶୁଣୁଛନ୍ତି। ଶିବଜୀ ଗୋଟେ କଣ୍ଡିସନ କରିଥିଲେ, ମୁଁ ଯେଉଁ କଥା କହିବି ତୁମେ ହୁଁ ମାରିବ, ନହେଲେ ମୁଁ କଥା କହିବି ନାହିଁ। ତେଣୁ ପାର୍ବତୀ ହୁଁ ମାରୁଛନ୍ତି, ଭାଗବତଙ୍କ କଥା ପ୍ରଥମ ସ୍କନ୍ଧରୁ ଆରମ୍ଭ ହେଉଛି ଚାଲିଛି। ଶିବଜୀ ଭୋଳାନାଥ ଭଗବାନ କଥାରେ ଭୋଳ ହେଇଯାଇଛନ୍ତି, ସିଏ ଆଉ ଚିନ୍ତା କରୁନାହାନ୍ତି କ'ଣ କେମିତି ହେଲା। ତେଣୁ ପାର୍ବତୀ ଶୁଣି ଶୁଣିକି ତାଙ୍କୁ ଭଗବାନ ଲୀଳାଟା ଶୁଣିବା, ଦଶମ ସ୍କନ୍ଧ ଶୁଣିବା, ଆଉ ଟିକେ ମନ ଲାଗୁଛି କେତେ ଲାଗୁଛି ପଡ଼ିଲା କାହିଁକି ମୁଁ ପଡ଼ିଛନ୍ତି। ତେଣୁ କିନ୍ତୁ ହୁଁ ହୁଁ ଶବ୍ଦ ଆସୁଛି। ଶିବଜୀ ଯେତେବେଳେ ଦେଖିଲେ ବୋଲେ ପାର୍ବତୀ ଆଖି ବୁଝି ଘୋଡ଼େଇଛନ୍ତି, ଘୁମେଇ ପଡ଼ିଲେଣି, ଶୋଇ ପଡ଼ିଲେଣି, ହୁଁ ହୁଁ କେଉଁଠି ଆସୁଛି, ଦେଖିଲା ଆମ୍ବ ଗଛରେ ଶୁଆଟି ବସିଛି। ତେଣୁ ଶିବଜୀ କ୍ରୋଧ ପ୍ରକାଶ କରି ଶୁଆକୁ ଯେତେବେଳେ ହତ୍ୟା କରିବା ପାଇଁ ଧାଇଁଲେ, ଶୁଆ ସେ ଧାଇଁ ଆସିକିରି ବ୍ୟାସଦେବଙ୍କ ପତ୍ନୀଙ୍କର ଗର୍ଭରେ ଆଶ୍ରୟ ନେଲେ, ସେ ସୁଖଦେବ ଗୋସ୍ୱାମୀ ହେଇଛନ୍ତି। ତେଣୁ ଆମେ କହିବାର ଉଦ୍ଦେଶ୍ୟ ଏଇ ଯେଉଁ ଭାଗବତ, ସେଥିପାଇଁ ସିଏ ଶିବଜୀ କହୁଛନ୍ତି ମୁଁ ଜାଣିଛି ଏବଂ ଶୁକ ମଧ୍ୟ ଜାଣିଛନ୍ତି, କିନ୍ତୁ ବ୍ୟାସ ବ୍ୟତୀ ନ ବ୍ୟତୀବା। ବ୍ୟାସ କିଏ ସାଧାରଣ ବ୍ୟକ୍ତି? ସେ ହେଉଛନ୍ତି ଜଣେ ଭଗବାନଙ୍କର ଅବତାର। ପ୍ରଥମ ସ୍କନ୍ଦ ତୃତୀୟ ଅଧ୍ୟାୟରେ ଯେତେବେଳେ ଅବତାରମାନଙ୍କ ବିଷୟରେ, କାରଣ ସୌନକାଦିରେ ସେମାନେ ପଚାରିଥିଲେ, ଛଅଟି ପ୍ରଶ୍ନରେ ଗୋଟେ ପ୍ରଶ୍ନ ଥିଲା ଅବତାରମାନଙ୍କ ବିଷୟରେ କହିବା ପାଇଁ। ତେଣୁ ସୁତ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ସେତେବେଳେ ସତର ଅବତାର ରୂପେ, 17th ଅବତାର ବା 17th ଅବତାର ରୂପରେ ବ୍ୟାସଦେବଙ୍କୁ ବର୍ଣ୍ଣନା କରାଯାଇଛି। ବ୍ୟାସଦେବ ହେଉଛନ୍ତି ଭଗବାନ ଜଣେ ଅବତାର ଏବଂ ସେ ହେଉଛନ୍ତି ସତ୍ୟାବେଶ ଅବତାର। ତେଣୁ ସିଏ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ, ସେ ବୋଲି କହୁଛନ୍ତି ବ୍ୟାସ ବେତି ନ ବେତିବା। ତାଙ୍କର କହିବାର ଉଦ୍ଦେଶ୍ୟ ହେଉଛି କାହିଁକି ନା ଭକ୍ତିଆ ଭାଗବତମ ଗ୍ରାହ୍ୟ ନ ବୁଦ୍ଧିଆ ନ ଚୁଟିକେୟା। ଆମେ ଭାଗବତଙ୍କୁ ଭକ୍ତି ମାଧ୍ୟମରେ ବୁଝିବା, ଆମର ବୁଦ୍ଧି ଅଛି ବା ଟୀକା ପଡ଼ିକିରି ବୁଝିବା ତା ନୁହଁ, ଭକ୍ତି ମାଧ୍ୟମରେ। ଯେମିତି ଭଗବାନଙ୍କୁ ଭକ୍ତିଆ ହଁ ଏକୟା ଗ୍ରାହ୍ୟ, ଭଗବାନ ଆଉ ଭାଗବତ ଭିତରେ କୌଣସି ତଫାତ ନାହିଁ। ତେଣୁ ଭଗବାନ ଯେମିତି ଭକ୍ତିରେ ଜାଣିବା ସେଇଭଳି ଭାବରେ ଭାଗବତ ମଧ୍ୟ ଭକ୍ତିରେ ଜାଣିବା। ତେଣୁ ଏଠି ଯେଉଁ ଭଗବାନ ଆସିବେ ତା'ର ଉପକ୍ରମଣିକା ପ୍ରସ୍ତୁତ କରାଯାଉଛି, କେମିତି ଭଗବାନ ଆସିବେ। ଭଗବାନ ଯଦିଓ ସମସ୍ତ ଜୀବ ପାଇଁ କଲ୍ୟାଣ କରିବା ପାଇଁ ଚାହାନ୍ତି, ସର୍ବେ ଭବନ୍ତି ସୁଖୀନ, ଜଣେ ଭଗବାନଙ୍କ ଆଦେଶ ଯଦି ମାନିବ ତାହେଲେ ଏ ଦୁଃଖାଳୟ ଥିଲେ ମଧ୍ୟ ଦୁଃଖାଳୟ ମଧ୍ୟ ତାଙ୍କ ପାଇଁ ସୁଖାଳୟ ହୋଇଯିବ। ଏଇଟା ଆମର ଜଣେ ଆଚାର୍ଯ୍ୟ କହିଛନ୍ତି, ସେଇଟା କୈବଲ୍ୟ ନରକାୟତେ ତ୍ରିଦଶପୁର ଆକାଶ ପୁଷ୍ପାୟତେ ଦୁର୍ଦ୍ଧାନ୍ତେନ୍ଦ୍ରିୟ କାଳ ସର୍ପପୁଟ୍ଟଳୀ ପ୍ରଖ୍ୟାତ ଦୃଷ୍ଟାୟତେ ବିଶ୍ୱଂ ପୂର୍ଣ୍ଣ ସୁଖାୟ ବିଧି ମହେନ୍ଦ୍ରାଦି କୀଟାୟତେ ଯତ୍ କାରଣ୍ୟ କଟାକ୍ଷଂ ବୈଭବତାଂ ତମ୍ ଗୌରମ ଏବ ସ୍ତୁମ। ଜଣେ ଆଚାର୍ଯ୍ୟ କହିଛନ୍ତି, ଦେବତା କିଏ କହିଛନ୍ତି କିଏ? ଏଠି ଜଣେ ଆମର ବୈଷ୍ଣବ ଆଚାର୍ଯ୍ୟ ଜଣେ, ସେ ହେଉଛନ୍ତି କିଏ ନା ଯା ହଉ ମୁଁ କହିବା ସେଇଟା, ସେ ହେଉଛନ୍ତି ସେ କହୁଛନ୍ତି ଯେ କୈବଲ୍ୟ ନରକାୟତେ। କୈବଲ୍ୟଟା କ'ଣ? ସେଇଟା ହେଉଛି ପ୍ରବଧାନନ୍ଦ ସଂସ୍କୃତ କହିଛନ୍ତି, ଚୈତନ୍ୟ ଚନ୍ଦ୍ରାମତରେ ବର୍ଣ୍ଣନା କରାଯାଇଛି। କୈବଲ୍ୟ ମାନେ ମୁକ୍ତି, ଚୈତନ୍ୟ ଚନ୍ଦ୍ରାମତରେ ବର୍ଣ୍ଣନା କରାଯାଇଛି। ଅଧିକାଂଶ ଯେଉଁ ଜୀବ ଅଛନ୍ତି ତାଙ୍କ ଭିତରୁ ଖୁବ୍ କ୍ୱଚିତ ଲୋକ ମାନେ ବହୁତ ଅଧିକାଂଶ ହେଉଛନ୍ତି କ'ଣ ନା ମନୁଷ୍ୟତର ପ୍ରାଣୀ, ଇତର ପ୍ରାଣୀ ସବୁ ମନୁଷ୍ୟଠାରୁ ନିମ୍ନ ସ୍ତରରେ ଅଛନ୍ତି। 80 ଲକ୍ଷ ଜୀବ ହେଉଛନ୍ତି ମନୁଷ୍ୟତର ପ୍ରାଣୀ, 4 ଲକ୍ଷ ଜୀବ ହେଉଛନ୍ତି ମନୁଷ୍ୟ। ଏଇ ଯେଉଁ 4 ଲକ୍ଷ ଜୀବ ଅଛନ୍ତି ମନୁଷ୍ୟ ଅଛନ୍ତି, 4 ଲକ୍ଷ ମାନେ ଗଣତିର ନୁହଁ, 4 ଲକ୍ଷ ପ୍ରକାର, ଗୋଟିଏ ଗୋଟିଏ ପ୍ରକାରରେ ଲକ୍ଷ ଲକ୍ଷ କୋଟି କୋଟି ଜୀବ ଅଛନ୍ତି, ମନୁଷ୍ୟ ଅଛନ୍ତି। ତେଣୁ ବର୍ତ୍ତମାନ 125 କୋଟି ନା କେତେ 300 କୋଟି ଲୋକ ଅଛନ୍ତି ପୃଥିବୀରେ। ତେଣୁ ଇଏ ଖାଲି କ'ଣ ମାନେ ପୃଥିବୀ କଥା କୁହାଯାଉଛି, ସାରା ବିଶ୍ୱର ଯେଉଁ ରହିଛି କେତେ ଜୀବ ରହିଛନ୍ତି, କୋଟି କୋଟି ଜୀବ ରହିଛନ୍ତି। ତେଣୁ ଏ ମନୁଷ୍ୟ ଯଦି ଦେଖିବା ସମସ୍ତ ଜୀବମାନଙ୍କ ଭିତରେ 84 ଲକ୍ଷ ଜୀବମାନଙ୍କ ଭିତରେ ମନୁଷ୍ୟ ହେଉଛନ୍ତି 4 ଲକ୍ଷ ମାନେ 20 ଭାଗରୁ ଭାଗେ, 5%। ତେଣୁ ଏଇ ଯେଉଁ ମନୁଷ୍ୟମାନେ ଅଛନ୍ତି ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି କ'ଣ ନା ଏମାନେ ହେଉଛନ୍ତି ବୌଦ୍ଧ ପୁଲିନ୍ଦ ଆଦି, ଏମାନେ ସବୁ ଭଗବାନଙ୍କୁ ଗ୍ରହଣ କରନ୍ତି ନାହିଁ, ବୌଦ୍ଧ ପୁଲିନ୍ଦ ଆଦି ରହିଛନ୍ତି। ଚୈତନ୍ୟ ଭାଗବତ ଚୈତନ୍ୟ ଚରିତ୍ରାମୃତରେ ବର୍ଣ୍ଣନା କରାଯାଇଛି। ତେଣୁ ଆଉ ଯିଏ ରହିଲେ, ଯେତିକି ରହିଲେ ଯେଉଁମାନେ ଭଗବାନଙ୍କୁ ଗ୍ରହଣ କରନ୍ତି ବା ବେଦକୁ ଆସ୍ତିକ ଯେଉଁମାନେ ବେଦକୁ ଗ୍ରହଣ କରନ୍ତି, ତାଙ୍କ ଭିତରୁ ଅଧିକାଂଶ ବେଦକୁ ମୁଖରେ ମାନନ୍ତି, ବେଦର ଯେଉଁ ନିର୍ଦ୍ଦେଶ ଅଛି ସେଗୁଡ଼ା ଗ୍ରହଣ କରନ୍ତି ନାହିଁ। ଏଠି ଭଗବାନ ଯେଉଁ ନିର୍ଦ୍ଦେଶ ଦେଉଛନ୍ତି ଏ ବେଦର ନିର୍ଦ୍ଦେଶ, ଭଗବାନ ଯାହା କହୁଛନ୍ତି ମାନେ ସେଇଟା ଶାସ୍ତ୍ର। ତେଣୁ ସେମାନେ ଖାଲି ମୁଖରେ ମାନନ୍ତି ହଁ ବେଦ ଗ୍ରହଣ କରନ୍ତି, କିନ୍ତୁ ବେଦର ଯେଉଁ ନିର୍ଦ୍ଦେଶ ଅଛି ତାକୁ ଠିକ୍ ଭାବରେ ଗ୍ରହଣ କରନ୍ତି ନାହିଁ। ତେଣୁ ଆଉ ଯେତିକି ରହିଲେ ଖୁବ୍ କ୍ୱଚିତ ଲୋକ ରହିଲେ ସେମାନେ ବେଦର ଯେଉଁ କର୍ମକାଣ୍ଡ ଧାରା ରହିଛି, କେମିତି ଆମେ ଉନ୍ନତ ଲୋକକୁ ଯିବା, ସ୍ୱର୍ଗ ଲୋକକୁ ଯିବା ଇତ୍ୟାଦି କର୍ମକାଣ୍ଡ ଯଜ୍ଞ ପାଇଁ ସେମାନେ ସେଥିରେ ଆକୃଷ୍ଟ ହୋଇକି ରହିଛନ୍ତି। ତେଣୁ ଆଉ ଯେତିକି ଲୋକ ରହିଲେ ତାଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ମାନେ ଜ୍ଞାନ ମାର୍ଗରେ ଅଗ୍ରସର ହେଉଛନ୍ତି, ହେଲା। ତେଣୁ ସେଇ ଜ୍ଞାନୀମାନଙ୍କ ଭିତରେ କୋଟି ଜ୍ଞାନୀ ମଧ୍ୟ ହଏ ଏକ ଜନ ମୁକ୍ତ। ମୁକ୍ତିର କେତେ ଉନ୍ନତ ସ୍ଥିତି ସେଇଟାକୁ ଆମେ କହିବା ପାଇଁ ଏଇଟା କଥା କହୁଛୁ। ତେଣୁ ଏଇ ମୁକ୍ତିଟାକୁ ଆମର ଯେଉଁମାନେ ଭକ୍ତ ସେ କିଏ ପ୍ରବୋଧାନନ୍ଦ ସରସ୍ୱତୀ ଇଏ କହୁଛନ୍ତି, ପ୍ରବୋଧାନନ୍ଦ ସରସ୍ୱତୀ ଆମର ବର୍ଣ୍ଣନା କରାଯାଇଛି ଗୌରଗଣଧୀର ଦୀପିକାରେ, ଯେ ସିଏ ହେଉଛନ୍ତି ଆମର ଯେଉଁ ଅଷ୍ଟ ସଖୀ ରହିଛନ୍ତି ଭଗବାନଙ୍କର ଅଷ୍ଟସଖୀ, ତାଙ୍କ ଭିତରୁ ଜଣେ ହେଉଛନ୍ତି କିଏ ନା ତୁଙ୍ଗ ବିଦ୍ୟା, ତୁଙ୍ଗ ବିଦ୍ୟା ବିଦ୍ୟାରେ ସେ ତୁଙ୍ଗ ମାନେ ଶ୍ରେଷ୍ଠ, ସିଏ ହେଉଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ। ମୋର ଯାହା ମନେ ପଡ଼ୁଛି ସିଏ ହେଉଛନ୍ତି ପ୍ରବୋଧାନନ୍ଦ ସରସ୍ୱତୀ ବୋଲି। ତେଣୁ ସିଏ ହେଉଛନ୍ତି ବିଦ୍ୟାରେ ତୁଙ୍ଗ ଶ୍ରେଷ୍ଠ, ସିଏ ଭଗବାନଙ୍କର ସେବାରେ ସେ ତୁଙ୍ଗ ବିଦ୍ୟା ସବୁ ଶ୍ରେଷ୍ଠ ବିଦ୍ୟା ପ୍ରାପ୍ତ ହେଇଛନ୍ତି, ସିଏ ତାଙ୍କ ନାଁ ହେଇଛି ତୁଙ୍ଗ ବିଦ୍ୟା। ଏ ପ୍ରବୋଧାନନ୍ଦ ସରସ୍ୱତୀ ସିଏ କହୁଛନ୍ତି ତାଙ୍କ ପାଇଁ ପ୍ରକୃତରେ ଭକ୍ତ ପାଇଁ କୈବଲ୍ୟ ନରକାୟତେ, ଏ ମୁକ୍ତିଟା ନରକ ଭଳି। ମୁକ୍ତିର କେତେ ଉନ୍ନତ ସ୍ଥିତି ରହିଛି, ସାଧାରଣତଃ ଧର୍ମ କହିଲେ ଲୋକମାନେ ଭାବନ୍ତି କ'ଣ, ଧର୍ମ ଅର୍ଥ କାମ ମୁଖ୍ୟ, ମୁକ୍ତିଟା ହେଉଛି ଚତୁର୍ଥ ପୁରୁଷାର୍ଥ ଓ ଅନ୍ତିମ ପୁରୁଷାର୍ଥ, କିନ୍ତୁ ଭଗବାନ ଭକ୍ତ ପାଇଁ ସେଇଟା ହେଉଛି କହିବ ନରକ, ତା ପାଇଁ ସେମାନେ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ତ୍ରିଦଶପୁର ଯେଉଁ କର୍ମକାଣ୍ଡ ଧାରା ଯେଉଁମାନେ ଅଗ୍ରସର ହେବା ପାଇଁ ଚାହାନ୍ତି, ବିଭିନ୍ନ କର୍ମକାଣ୍ଡ ଯଜ୍ଞ ଯେମିତି ଭଗବତ ଗୀତାରେ ଭଗବାନ କହିଲେ ତ୍ରୈବିଦ୍ୟା ମାନ ସୋମବା ପୂତ ପାପା ଜଗିଂ ରିଷ୍ଟ ସ୍ୱଗତିଂ ପ୍ରାର୍ଥନ୍ତେ ଦେ ପୂର୍ଣ୍ଣିମା ଆଶାଦ୍ୟ ସ୍ୱରେନ୍ଦ୍ର ଲୋକଂ ଅଶ୍ନତି ଦିବ୍ୟାଂ ଦିବିଦେବ ଭୋଗାନ, ଯେଉଁ ଉନ୍ନତର ଲୋକ ସବୁ ରହିଛି ସେଠିକି ଯିବା ପାଇଁ ସେମାନେ ଚାହାନ୍ତି। ବହୁତ ପ୍ରକାର ରହିଛି, ତ୍ରୈବିଦ୍ୟା କହିଲେ ଋଗ୍ ସାମ ଯଜୁ, ଏ ତିନି ବେଦରେ ଏ କର୍ମକାଣ୍ଡ ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁ ଯଜ୍ଞ କଲେ ଜଣେ ଉନ୍ନତର ଲୋକକୁ ଯିବେ। ତେଣୁ ସେଠି ଉପଭୋଗ କରିବା ପାଇଁ ସେମାନେ ଆକର୍ଷିତ ହୋଇକିରି ବେଦରେ ସେମାନେ କହନ୍ତି ଇଏ ହେଉଛି ସବୁଠାରୁ ମୁଖ୍ୟ ବସ୍ତୁ। ମୁଁ ଗତ ଥରକ ଯେଉଁ ଥିଲି ଏଠି ଏ ସନ୍ଧ୍ୟାବେଳେ ଯେଉଁ ଭଗବତ ଗୀତା କହିଥିଲି ସେ ଶ୍ଳୋକଟି ଥିଲେ, ଜାମିମାନ ପୁଷ୍ପିତାନ ବାଚନ ପ୍ରବଦନ୍ତି ଅଭିପସ୍ଥିତ, ଯେଉଁମାନେ ପ୍ରକୃତ ବୁଦ୍ଧିମାନ ନୁହନ୍ତି ସେମାନେ ଭାବନ୍ତି ଇଏ ହେଉଛି ବେଦର ସାର ଜିନିଷ, କିନ୍ତୁ ଭକ୍ତ ପାଇଁ ତ୍ରିଦଶପୁର ଯେଉଁ ଉନ୍ନତ ଲୋକ ରହିଛି ଆକାଶ ପୁଷ୍ପ, ଯେମିତି ଆକାଶରେ ଗୋଟେ ପୁଷ୍ପ ରହିପାରିବ ନାହିଁ ସେଭଳି ତାଙ୍କ ପାଇଁ ସେଟା କିଛି ମୂଲ୍ୟ ନାହିଁ, ଅସ୍ତିତ୍ୱ କିଛି ନାହିଁ। ଦୁର୍ଦ୍ଧାନ୍ତ ଇନ୍ଦ୍ରିୟ କାଳ ସପ୍ରପଟରେ ପ୍ରତ୍ୟାତ ଦଷ୍ଟ୍ରାୟତେ, ଇନ୍ଦ୍ରିୟମାନେ ବହୁତ ଦୁର୍ଦ୍ଦାନ୍ତ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମଦ ମାସୃତି ଇତ୍ୟାଦି ରହିଛନ୍ତି, ତେଣୁ ଏମାନେ କାଳ ସପ ପୋଟଳୀ କାଳ ସପ ଭଳି ଦଂଶିଦେଲେ ଜଣେ ମୃତ୍ୟୁବରଣ କରିବ କାଳ ସପ, କିନ୍ତୁ ଭକ୍ତମାନଙ୍କ ପାଇଁ ସେ ଇନ୍ଦ୍ରିୟ କିଭଳି ନା ପ୍ରତ୍ୟାତ ଦଷ୍ଟ୍ରାୟତେ, ତାର ବିଷଦାନ୍ତକୁ କଢ଼ା ହେଇଯାଇଛି ଭଙ୍ଗା ହେଇଯାଇଛି, ତେଣୁ ସେ ସାପ ଦଶିଲେ ମୋତେ କିଛି ଅସୁବିଧା ହେବ, ଭକ୍ତ ପାଇଁ କିଛି ଅସୁବିଧା, ତାଙ୍କ ଇନ୍ଦ୍ରିୟମାନେ ତାଙ୍କ ପାଇଁ କିଛି ଅସୁବିଧା କରିବେ ନାହିଁ। ବିଶ୍ୱମ ପୂର୍ଣ୍ଣ ସୁଖାୟ, ଯଦିଓ ଭଗବାନ କହୁଛନ୍ତି ଯେଉଁମାନେ ଜ୍ଞାନୀ ସେମାନେ ଜାଣନ୍ତି ଯେ ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନ ଦର୍ଶନ, ଇଏ ହେଉଛି ଜ୍ଞାନ, ତେର ଅଧ୍ୟାୟରେ ଭଗବାନ କହିଲେ ଏଇଟା ଜ୍ଞାନ ବିଷୟରେ କହୁଛନ୍ତି, ଏଇଟା କହୁଛନ୍ତି, କିନ୍ତୁ ଭକ୍ତ କ'ଣ ସେ ଜାଣିନି କି ଏ ଭୌତିକ ଜଗତ ଜନ୍ମମୃତ୍ୟୁ ରହିଛି ବୋଲି, କିନ୍ତୁ ତା ପାଇଁ ବିଶ୍ୱମ ପୂର୍ଣ୍ଣ ସୁଖାୟ ସୁଖ ହେଇଯିବ ତାଙ୍କ ପାଇଁ, ସେ ଦୁଃଖଟା ସେ ଜାଣିପାରିବେ ନାହିଁ। କାହିଁକି ନା ଜନ୍ମ ମୃତ୍ୟୁ ଦ୍ୱାରା ବାକି ଶରୀର ପାଇଁ ଅଛି ନା ଆତ୍ମା ପାଇଁ ଅଛି, ସେ ଆତ୍ମା ସ୍ଥିତିରେ ଅଛନ୍ତି, ତେଣୁ ସେ ସୁଖରେ ଅଛନ୍ତି, ପୂର୍ଣ୍ଣ ଆନନ୍ଦରେ ରହିଛନ୍ତି, ପରମାନନ୍ଦ ଭଗବାନ ଯେଉଁଭଳି ଭାବରେ ସଚିଦାନନ୍ଦ ଆନନ୍ଦ ତାଙ୍କର ଭକ୍ତ ମଧ୍ୟ ସେହିଭଳି ଭାବରେ ଅଛନ୍ତି, ତେଣୁ ତାଙ୍କ ପାଇଁ ବିଶ୍ୱମ ପୂର୍ଣ୍ଣ ସୁଖାୟତେ ବିଧି ମହେନ୍ଦ୍ରାଦି କୀଟାୟତେ, ବିଧି ହେଉଛନ୍ତି କିଏ ବ୍ରହ୍ମା, ଭାଗବତ ଚତୁର୍ଥ ସ୍କନ୍ଧରେ ଶିବଜୀ କଥା କହୁଛନ୍ତି ପ୍ରତିତାମାନଙ୍କୁ, ବ୍ରହ୍ମା ଜଣେ କେବେ ଜଣେ ହେଇପାରିବ ବ୍ରହ୍ମା ନା ସ୍ୱଧର୍ମନିଷ୍ଠ ସତଜନ୍ମ ବି କୁମାର ବିରଞ୍ଜିତା ମେଟି, ଜୟ ଜଣେ ଯଦି ଶହେ ଜନ୍ମ ଧରି ସ୍ୱଧର୍ମ ପାଳନ କରିବେ ତାହେଲେ ସେ ବିରଞ୍ଚି ବା ବ୍ରହ୍ମାପଦ ପ୍ରାପ୍ତ ହେବେ, ତେଣୁ ବ୍ରହ୍ମାପଦ କେତେ ଉନ୍ନତ ସ୍ଥିତିରେ। ସେମିତି ମହେନ୍ଦ୍ର ସ୍ତର ମହେନ୍ଦ୍ର ଜଣେ କେମିତି ହେଇପାରିବ ବା ଇନ୍ଦ୍ର କେମିତି ଜଣେ ହେଇପାରିବ, ଶହେ କ୍ରତୁ ଶତ କ୍ରତୁ ଶହେଟି ଅଶ୍ୱମେଧ ଯଜ୍ଞ ଯଦି ଜଣେ କରିବ ତାହେଲେ ସେ ଇନ୍ଦ୍ରପଦ ପ୍ରାପ୍ତ ହେବେ। କିନ୍ତୁ ଭକ୍ତ ପାଇଁ କ'ଣ ସେଇଟା ନା ବିଧି ମହେନ୍ଦ୍ର ଆଦି କୀଟାୟତେ କୀଟ ଭଳି ତାଙ୍କ ପାଇଁ ବିଧି ମହେନ୍ଦ୍ର କିଛି ମୂଲ୍ୟ ତାଙ୍କ ପାଇଁ ନାହିଁ। ଏଇଟା ଜଣେ ଭକ୍ତ କେମିତି ବି ଏହି ସ୍ତର ପ୍ରାପ୍ତ ହେଉଛି ନା ଯତ୍ କାରୁଣ୍ୟ କଟାକ୍ଷାଂ ବୈଭବତାମ ତମ୍ ଗୌରମ ଏବ ସ୍ତୁମ। ଯଦି ଗୌରାଙ୍ଗ ମହାପ୍ରଭୁଙ୍କର ଟିକିଏ କାରୁଣ୍ୟ କଟାକ୍ଷ ମିଳିଗଲା ତାହେଲେ ସେ ସେହି ସ୍ତର ପ୍ରାପ୍ତ ହୋଇଯିବେ। ତେଣୁ ଯେଉଁ କୁହାଯାଇଛି ସର୍ବେ ଭଗବତ ସୁଖୀନ ସୁଖୀରେ ରହିପାରିବ ଯଦି ଜଣେ ଭଗବାନ ଭକ୍ତ ହେବ। ତେଣୁ ଶାସ୍ତ୍ରକୁ ବୁଝିବା ପାଇଁ ଆମକୁ ସେଇଭଳି ଭାବରେ ଜଣେ ଉପଯୁକ୍ତ ତତ୍ତ୍ୱବିତ୍ ପାଖକୁ ଯାଇକରି ତାଙ୍କୁ ଚ୍ୟାଲେଞ୍ଜ କରି ବୁଝି ହେବ ନାହିଁ। ତାଙ୍କ ପାଖରେ ଶରଣ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରିବାକୁ ପଡ଼ିବ, ତାଙ୍କ ସେବା କରିବାକୁ ପଡ଼ିବ, ତାହେଲେ ସେ ଜ୍ଞାନଟି ଜଣେ ପ୍ରାପ୍ତ ହେବେ। ତେଣୁ ଭଗବାନ ଚାହାନ୍ତି କେମିତି ସବୁ ଜୀବର କଲ୍ୟାଣ ହେଉ, କିନ୍ତୁ ତଥାପି ଭକ୍ତ ମଧ୍ୟ ଭଗବାନର ବୁଲିବାର ଭକ୍ତ ବି ସେ ଚିନ୍ତା କରୁଛନ୍ତି, ଜୀବମାନଙ୍କ ବି ସେ ଚିନ୍ତା କରୁଛନ୍ତି, ବିଶେଷ କରି ଭକ୍ତମାନେ ମଧ୍ୟ ସେମାନେ ମଧ୍ୟ ଭଗବାନଙ୍କ ବିଷୟରେ ଚିନ୍ତା କରୁଛନ୍ତି। ଭଗବାନ କେମିତି ଆସିବେ, ଭଗବାନ ଆସିଲେ ତାଙ୍କ ଦୁଃଖ ଦୂର ହେବ। ଭକ୍ତଙ୍କର ଏକମାତ୍ର ତାଙ୍କର ଚିନ୍ତା ହେଉଛି କେମିତି ଭଗବାନଙ୍କୁ ସେବା କରିବେ, ଭଗବାନ ଲୀଳାରେ କେମିତି ସାମିଲ ହେବେ। ଯେଉଁମାନେ ସାଧନ ଭକ୍ତି କରୁଛନ୍ତି ସେମାନଙ୍କର ସିଦ୍ଧି ଯେତେବେଳେ ହେବ ସେମାନେ ଭଗବାନଙ୍କର ଯେଉଁଠି ଲୀଳା ଚାଲିଛି ସେ ଲୀଳାରେ ସେମାନେ ଭାଗ ନେବେ। ଭକ୍ତଙ୍କର ଇଏ ହେଉଛି ଗୋଟେ ଇଚ୍ଛା ବାଞ୍ଛା ମନବାଞ୍ଛା। ଏମିତିକି ଯମରାଜଙ୍କର ମଧ୍ୟ ସେଇ ମନବାଞ୍ଛା ଥିଲା। ଯମରାଜ ଜଣେ ମହାଜନ, ସେ ଜଣେ ମହାଜନ ଭଗବାନ ବିଷୟରେ ଜାଣନ୍ତି, ଭଗବାନ ଭକ୍ତ ମହାଜନ ସେ ସାଧାରଣ ବ୍ୟକ୍ତି ନୁହନ୍ତି, କିନ୍ତୁ ତଥାପି ସିଏ ପାପ ପୁଣ୍ୟ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସବୁବେଳେ ପାପୀ ବ୍ୟକ୍ତି ଆସିଲେ ତାକୁ ଏଇ ଦଣ୍ଡ ଦିଆଯିବ, ପୁଣ୍ୟ ବ୍ୟକ୍ତି ଆସିଲେ ତାକୁ ଏଇ ପୁରସ୍କାର ଦିଆଯିବ, ଏଇ ତାଙ୍କୁ ସୁଯୋଗ ଦିଆଯିବ, ଏହିସବୁ ପାପ ପୁଣ୍ୟ କାର୍ଯ୍ୟରେ ସେ ବ୍ୟସ୍ତ ରହିଲେ। ତେଣୁ ସିଏ ଚାହୁଁଥିଲେ କେମିତି ଭଗବାନଙ୍କ ଲୀଳା ଠିକି ସାମିଲ ହେବେ, ତେଣୁକରି ଭଗବାନ ବ୍ୟବସ୍ଥା କରିଦେଲେ, ମାଣ୍ଡବ୍ୟମୁନିଙ୍କ ଦ୍ୱାରା ତାଙ୍କୁ ଅଭିଶାପ ପ୍ରଦାନ କଲେ। ଏଇଟା ଭାଗବତ ବର୍ଣ୍ଣନା କରାଯାଇଛି। ମାଣ୍ଡବ୍ୟମୁନି ଜଣେ ଥିଲେ ଯିଏକି ଏଇଟା ପ୍ରାୟ ସମୟ ଜାଣିଛନ୍ତି ବୋଧେ, ମାଣ୍ଡବ୍ୟମୁନି କଥା ଜାଣିନାହାନ୍ତି, ଜାଣିଛନ୍ତି ତ ନା କହିବ ସମୟ ହେଇଯାଉଛି ତ ଯାହା। ତେଣୁ ସେ ଅଭିଶାପ ପ୍ରଦାନ କଲେ, ଭଗବାନଙ୍କ ଇଚ୍ଛା ଅନୁସାରେ ବିଦୁର ଆସିଲେ, ସିଏ ଆସି ବିଦୁର ହେଲେ, ଭଗବାନ ଲୀଳାରେ ସାମିଲ ହେଲେ। ଭଗବାନ ଯେଉଁ ଯାଇଥିଲେ ଶାନ୍ତିଦୂତ ହିସାବରେ ଦୁର୍ଯ୍ୟୋଧନ ବହୁତ ପ୍ରକାର ଖାଦ୍ୟ ବ୍ୟବସ୍ଥା କରିଥିଲେ, ଆମର ମଧ୍ୟ ଏଇଠି ସେଇଭଳିଆ ବହୁତ ସୁନ୍ଦର ପ୍ରସାଦ ହେଉଛି, ରାମଜୀଙ୍କର କୃପାରୁ ଭକ୍ତମାନେ ବହୁତ ସୁନ୍ଦର ପ୍ରସାଦ ପ୍ରାପ୍ତ ହେଉଛନ୍ତି। ଯୁଧିଷ୍ଠିର ମହାରାଜ ଆମର ଦୁର୍ଯ୍ୟୋଧନ ଭାବୁଥିଲେ ଏତେ ଖାଦ୍ୟ କରୁଛି କୃଷ୍ଣ ବୋଧେ ଆସିବେ ଖାଇବା ପାଇଁ, କିନ୍ତୁ ଦୁର୍ଯ୍ୟୋଧନଙ୍କ ଭୋବନ ଖାଏ ରୁଖ ଶାଗ ବିଦୁରୁ ଘର ଖାଏ ଏଇ ସେ ପ୍ରେମ ପୂଜାରୀ ରାଧେ ଶ୍ୟାମ ଶ୍ୟାମ ଶ୍ୟାମ। ଭଗବାନ ଏଭଳି ସେ କଲେନି କି ଦୁର୍ଯ୍ୟୋଧନ, କାହିଁ ଦୁର୍ଯ୍ୟୋଧନ ଭକ୍ତି ନାହିଁ ଆଉ ଭଗବାନଙ୍କର ତ କ୍ଷୁଧା ନାହିଁ, ଭଗବାନଙ୍କ କ୍ଷୁଧା ଥିଲେ ଯାଇଥାନ୍ତି, ଭଗବାନ କ୍ଷୁଧା ନାହିଁ, ଭଗବାନ ପୂର୍ଣ୍ଣ ସବୁବେଳେ ସେ ପୂର୍ଣ୍ଣ। କିନ୍ତୁ ଜଣେ ଯଦି ପତ୍ରଂ ପୁଷ୍ପଂ ଫଳଂ ତୋୟଂ ଯୋମି ଭକ୍ତ୍ୟା ପ୍ରୟଚ୍ଛତି ତଥା ଭକ୍ତି ଉପକୃତଂ ଅସ୍ନାମି ପ୍ରଦାତ୍ମ। ଜଣେ ଯଦି ଭକ୍ତିରେ ଭଗବାନ କିଛି ପ୍ରଦାନ କରେ ତାହେଲେ ଭଗବାନ ଗ୍ରହଣ କରନ୍ତି। ତେଣୁ ବିଦୁର ଇନଭାଇଟ୍ ନ କରିଥିଲେ ମଧ୍ୟ ଭଗବାନ ଆସି ତାଙ୍କ ଗୃହରେ ତାଙ୍କର ପତ୍ନୀ ତାଙ୍କ କଦଳୀ ଚୋପା ଦେଉଛନ୍ତି, ସେ ଖାଉଛନ୍ତି, ଆମେ ତ କଦଳୀ ଚୋପାକୁ ଖାଉଛନ୍ତି, ଏ ଭାବର କଥା। ତେଣୁ ବିଦୁରଙ୍କ ସହିତ ଭଗବାନ ତାଙ୍କର କୋଳରେ ମସ୍ତକ ରଖିକି ଶୟନ କରୁଛନ୍ତି। ବିଦୁରଙ୍କର ଭଗବାନ ସହିତ ଏଭଳି ପ୍ରୀତିର ବିନିମୟ ଚାଲିଛି। ତେଣୁ ବିଦୁର ସେ ବିଦୁର କଥା କାହିଁ ଆସିଲା, ଏଇଭଳି ଭାବେ ଭଗବାନ ଭକ୍ତଙ୍କର ସହିତ ପ୍ରେମର ଆଦାନ ପ୍ରଦାନ କରନ୍ତି। ତେଣୁ ଭଗବାନଙ୍କୁ ଭଗବାନ ଯେତେବେଳେ ହେଇଗଲା ପୃଥିବୀ ଭାରାକ୍ରାନ୍ତ ହେଇଗଲେ, ଏ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ପୃଥିବୀ ଗାଭୀ ରୂପରେ ବ୍ରହ୍ମାଙ୍କ ଗଲେ, ବ୍ରହ୍ମା ସମସ୍ତ ଦେବତାମାନଙ୍କୁ ନେଇ କ୍ଷୀର ସାଗର ନିକଟରେ ଭଗବାନଙ୍କୁ ଯେଉଁ କୃଷସୂକ୍ତ ମନ୍ତ୍ରରେ ଭଗବାନ ପ୍ରାର୍ଥନା କରିଛନ୍ତି। ଭଗବାନ କହିଲେ ମୁଁ ଯିବି, ତୁମେ ସବୁ ଦେବତାମାନେ ତାଙ୍କ ସ୍ତ୍ରୀଙ୍କ ସହିତ ଯାଇ ଏଇ ଗୋକୁଳରେ ସବୁ ଗ୍ରହଣ କର, ଜନ୍ମନୀୟ ମୋ ଲୀଳାରେ ସାମିଲ ହେବ। ତେଣୁ ଯେଉଁମାନେ ଭକ୍ତିରେ ସିଦ୍ଧି ଲାଭ କରନ୍ତି ସେମାନଙ୍କର ଅଭିଳାଷ ଥାଏ, ତେଣୁ ସେମାନଙ୍କୁ ଏହି ସୁଯୋଗ ମିଳେ। ସେମାନେ ଯଦି ଶରୀରତ୍ୟାଗ କରନ୍ତି, ଭଗବାନ ଯେଉଁଠି ଲୀଳା କରୁଥିବେ, ଭଗବାନ ଲୀଳା ସବୁଠି ଚାଲିଛି, ବର୍ତ୍ତମାନ ମଧ୍ୟ କେଉଁଠି ଏଇ ଲୀଳାଟି ଚାଲିଥିବ, ଯେଉଁ ଆସିବେ କିଏ ଏ ଯୋଗମାୟା ଆସିବେ, ଯୋଗମାୟା ଆସିବେ, ଆସିକରି ଦେବଙ୍କର ଗର୍ଭରୁ ଶେଷକୁ ବା କିଏ ଅନନ୍ତ ଦେବକୁ ନେଇ, ଲକ୍ଷ୍ମଣ ଦେବ ଅଛନ୍ତି ଅନନ୍ତ ଦେବ, ତାଙ୍କୁ ନେଇ କେଉଁଠି ସ୍ଥାପନ କରିବେ, ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବେ, ବର୍ତ୍ତମାନ ମଧ୍ୟ ହେଉଥିବ। ତେଣୁ ଯେଉଁମାନେ ଭକ୍ତ ତାଙ୍କୁ ସେ ଭଗବାନ ସେ ସୁଯୋଗ ଦିଅନ୍ତି, ଭଗବାନ ଲୀଳାରେ ସାମିଲ ହେବା ପାଇଁ ସୁଯୋଗ ଦିଅନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ ଛଅଟି ସନ୍ତାନ କଂସ ବଧ କଲେ, ଏ ସପ୍ତମ ସନ୍ତାନ ଯେତେବେଳେ ଆସିଲେ, ସେତେବେଳେ ଭଗବାନ ବଳରାମ ଆସୁଛନ୍ତି, ଯିଏକି ଲକ୍ଷ୍ମଣ ସେ ହେଉଛନ୍ତି ବଳରାମ। ତେଣୁ ଭଗବାନ ଯୋଗମାୟାକୁ ନିର୍ଦ୍ଦେଶ ଦେଉଛନ୍ତି, ଦେବକିଆ ଜଠରେ ଗର୍ଭ ଶେଷାକ୍ଷମ ଧାମ ମାମକମ୍ ତତ୍ ଶନିକୃଷ୍ଣ ରୋହିଣିଆ ଉଦରେ ସନ୍ନିବେଶୟ। ଦେବୀଙ୍କର ଜଠରେ ଯେଉଁ ରହିଛନ୍ତି ଗର୍ଭ, ସେ ହେଉଛନ୍ତି ମୋର ଧାମ, ମୁଁ ତାଙ୍କ ପାଖରେ ଆଶ୍ରୟ ନିଏ ବା ସେଇଠିକୁ ସ୍ୟାନ କରେ। ଭଗବାନ ସ୍ୟାନ କରନ୍ତି, ଅନନ୍ତ ଶଯ୍ୟାରେ ଭଗବାନ ସ୍ୟାନ କରନ୍ତି। ତେଣୁ ଇଏ ଯୋଗମାୟାକୁ ଆଦେଶ ଯେତେବେଳେ ଦେଉଛନ୍ତି, ଯୋଗମାୟା କହୁଛନ୍ତି ଓଁ ସନ୍ଧିଷ୍ଟ ଏବ ଭଗବତା, ଭଗବାନ ଏଇଭଳି ଭାବରେ ସନ୍ଧିଷ୍ଟ ଏବ, ଏଇଭଳି ଭାବରେ ଭଗବାନ ଆଦେଶ ଦେଉଛନ୍ତି। ସନ୍ଧିଷ୍ଟ ଭଗବାନ ଚାହିଁଥିଲେ ଅଲଗା ପ୍ରକାର ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି, ତୁମେ ଯାଅ ଏଇଟା କର, କିନ୍ତୁ ସେ ତାଙ୍କୁ ବହୁତ ମାନେ ଅନୁରୋଧ କରି କହୁଛନ୍ତି, ତୁମେ ଯଦି ଯିବ ତାହେଲେ ଏଇଟା କରିବ, ତାହେଲେ ତୁମେ ଏଇ ଭଳିଆ ପୂଜିତ ହେବ, ତୁମେ ଏଇ ଭଳିଆ ତୁମକୁ ସବୁ ପୂଜା କରିବେ, ଏଇଭଳି ଭାବରେ ଭଗବାନ ଚାହିଁଥିଲେ ଆଦେଶ ଦେଇଥାନ୍ତେ। ଭଗବାନ ସବୁକିଛିର ମାଲିକ ସିଏ, କିନ୍ତୁ ବହୁତ ଭଗବାନଙ୍କର ଇଏ କ'ଣ ବିନୟତା, କେତେ ବିନୟ ଭାବରେ କହୁଛନ୍ତି, ଭଗବାନ ସବୁକିଛିର ମାଲିକ, ସେ ଯାହା ଚାହିଁବେ ତାହା କରିପାରିବେ, କିନ୍ତୁ ତଥାପି ତାଙ୍କର ଶକ୍ତିକୁ ସେ ଏଇଭଳି ଭାବରେ ବିନୟ ସହକାରେ କହୁଛନ୍ତି। ତେଣୁ ଏଇଭଳି ଭାବରେ ଯେତେବେଳେ କହୁଛନ୍ତି, ଶୁଣିଲା ପରେ ଯୋଗମାୟା କ'ଣ କଲେ, ସନ୍ଧିଷ୍ଟ ଏବ ଭଗବତା, ଭଗବାନ କହୁଛନ୍ତି ଏ କଥା, ଭଗ କହିଲେ ସମସ୍ତ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି, ଇଏ ଯଦି ନ କରିବେ ସେ ଭଗବାନ ତାହେଲେ ମନ ମନ କରିଦେଇ ହେବ ସବୁ ବିଷୟରେ, କିନ୍ତୁ ଭଗବାନଙ୍କର ଲୀଳା, ତାଙ୍କ ଭକ୍ତମାନେ ଏ ଲୀଳାକୁ ଆସ୍ୱାଦନ କରିବେ, ଏ ଲୀଳାକୁ ଶ୍ରବଣ କରିବେ, କୀର୍ତ୍ତନ କରିବେ, ଭଗବାନ ଭକ୍ତମାନଙ୍କ ପାଇଁ ଏସବୁ ଲୀଳା କରାଯାଉଛି, ଆଉ ଭକ୍ତମାନେ ଏଇଟା ବୁଝିପାରିବେ ନାହିଁ, ସେ ତ ଭଗବାନ ନାହାନ୍ତି କହିଲେ ଗୋଟେ ଗୋଟେ କଥାରେ କାଟିଦେଲେ ଭଗବାନ ନାହାନ୍ତି ଆଉ ଗଲା ସରିଲା, ନାସ୍ତିବାଚକର ସରିଗଲା ଗୋଟେ କଥାରେ ସରିଗଲା। କିନ୍ତୁ ଯେମିତି ଆମର ଶ୍ରୀ ଶ୍ରୀମଦ ରାଧା ସ୍ୱୟଂ ମହାରାଜ କହନ୍ତି, ଯଦି ମନେକର ଏ ବୁର୍ଲାରେ ବା ସମ୍ବଲପୁର ସହରରେ ଯଦି ଯେତେ କୁକୁର ଅଛନ୍ତି ସବୁ ଗୋଟାଏ ବସିକି ଏକଜୁଟ ହେଇକି ଗୋଟାଏ ମିଟିଂ କରିବେ, କହିବେ ସମ୍ବଲପୁର ସହରରେ କେହି କିଏ କ'ଣ କଣ୍ଟ୍ରୋଲର କେହି ନାହାନ୍ତି, କେହି କ'ଣ ଯେଉଁ ସମ୍ବଲପୁର ଯେଉଁ ମ୍ୟୁନିସିପାଲିଟି ଅଛି କାଉନସିଲର ଅଛନ୍ତି ଏସବୁ ସବୁ ରହିଛନ୍ତି, ସେମିତି କିଛି ନାହିଁ କହିଲେ ତାର କ'ଣ ସେଇଟା ହେଇଯିବ। ସେମିତି ସେଇଭଳି ଭାବରେ ଯେତେ ନାସ୍ତିକ ବ୍ୟକ୍ତି ହେଲେ ବି ଶତକଡ଼ା 99 ଭାଗରେ କହୁଛନ୍ତି ନାସ୍ତିକ, ସେଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ ପ୍ରଥମେ ମନୁଷ୍ୟାଣ ସହସ୍ରେଶୁ କଶ୍ଚିତ ଯଥତି ସିଦ୍ଧାଏ, ହଜାର ହଜାର ଲୋକମାନଙ୍କ ଭିତରେ ଖୁବ୍ କ୍ୱଚିତ ଲୋକ ସିଦ୍ଧି ଜୀବନରେ ସିଦ୍ଧି ଲାଭ କରିବା ପାଇଁ ଚେଷ୍ଟା କରୁଛନ୍ତି, ତାମାନେ ସେମାନେ ପଶୁ ସ୍ତରରେ ଅଛନ୍ତି, ସେମାନେ ଭଗବାନ ଜାଣିନାହାନ୍ତି। ତେଣୁ ଭଗବାନ ସମସ୍ତ ଐଶ୍ୱର୍ଯ୍ୟ ଭଗବାନ ପାଖରେ ରହିଛି, ଇଏ ଯଦି ନ କହିଥାନ୍ତେ ଅର୍ଜୁନ ଯଦି ଯୁଦ୍ଧ ନ କରିଥାନ୍ତେ ଭଗବାନ କହିଦେଲେ ନା, ମୟବେତା ନିହତା ପୂର୍ବମେବ ନିମିତ୍ତ ମାତ୍ର ହବ ସଭ୍ୟ, ଦେଖ ତମେ ଆଖିରେ ଦେଖ, ତସ୍ମାତ୍ ମତିଷ୍ଠ ଯଶୋ ଲଭସ୍ୟ ଜିତ୍ୱା ଶତ୍ରୁଣ ଭୂଙ୍କ ରାଜ୍ୟ ସମୃଦ୍ଧମ ମୟବେତା ନିହତା ପୂର୍ବମେବ, ଦେଖ ମୁଁ ଆଗରୁ ଏ ମଣିଷ ମାରିସାରିଛି, କେବେ ମାରିଛନ୍ତି ଯଦି ପ୍ରଶ୍ନ ଆସିବ, ଯେତେବେଳେ ହସ୍ତିନାପୁର ସଭାରେ ଯେତେବେଳେ ଦ୍ରୌପଦୀଙ୍କୁ ବିଭସ୍ତ୍ର କରିବା ପାଇଁ ଚେଷ୍ଟା କରାଯାଉଥିଲା ସେହି ସମୟରେ ସମସ୍ତଙ୍କୁ ଭଗବାନ ମାରିଦେଇଛନ୍ତି, ମୁଁ ଆଚାର୍ଯ୍ୟ ଟିକାରେ କଥା କହିଛନ୍ତି। ତେଣୁ ତମେ ଯଦି ନ ମାରିବ ମଧ୍ୟ ସେମାନେ ମରିକି ରହିଛନ୍ତି, ହଁ ସେ କଥା ହେଇଛି ଆୟୁଷ ହରଣ ହେଇଯାଇଛି ଅନ୍ୟମାନଙ୍କର, କିନ୍ତୁ ଯେଉଁମାନେ ସେ ସଭାରେ ଥିଲେ ରାଜସଭାରେ ଯେଉଁମାନେ ଥିଲେ ସେମାନଙ୍କର ସେମାନେ ମୃତ୍ୟୁବରଣ କଲେ କେତେବେଳେ ନା ଯେତେବେଳେ ଏଇ ହେଇଥିଲା, ହଁ ଏଇଟା ବିଷ୍ଣୁ ଚକ୍ରଟା ଟିକାର କହିଛନ୍ତି। ବିଷ୍ଣୁଦେବ ମଧ୍ୟ ଏଇଟା କହିଛନ୍ତି ତାଙ୍କର ସ୍ତୁତିରେ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଏଇଟା ଆସିବ। କେବଳ ଲକ୍ଷପତି ତାଙ୍କର ସବୁ ଆୟୁଷ 18 ଅକୌନି ସୈନ୍ୟ ସେଠି ଥିଲେ, ସେମାନେ ସବୁ ନଥିଲେ, ଏଠି ରାଜସଭା ନଥିଲେ, ସେମାନେ ନଥିଲେ। ତେଣୁ ବିଷ୍ଣୁଦେବ ନିଜେ ମଧ୍ୟ ତାଙ୍କର ଆୟୁଷ ଗ୍ରହଣ କରିଦେଇଛନ୍ତି, କାହିଁକିନା ସେ କିଛି ଇଏ କଲେନି। ବିଦୁର କିନ୍ତୁ ସ୍ୱର ଉତ୍ତୋଳନ କରିଥିଲେ, ଆଉ କେହି ସ୍ୱର ଉତ୍ତୋଳନ କରିନଥିଲେ। ଯାହା ହଉ, ଏଇ ଯେଉଁ ହେଇଛି, ଭଗବାନ କହୁଛନ୍ତି ଯେ ଇଏ ଯଦି ନ କରିବେ ତାହେଲେ ଭଗବାନ କରିପାରିବେ। ଭଗବାନ କାହା ସାହାଯ୍ୟରେ ନ ନେଇକି ମଧ୍ୟ ଭଗବାନ ପୂର୍ଣ୍ଣ ନା, ସେ ଅପୂର୍ଣ୍ଣ ନୁହଁ। କିନ୍ତୁ ଯେଉଁମାନେ ଭକ୍ତ ଭଗବାନଙ୍କର ଆଦେଶ ଅନୁସାରେ କାର୍ଯ୍ୟ କରିବା ଦ୍ୱାରା ସେମାନେ ଯଶ ପ୍ରାପ୍ତ ହୁଅନ୍ତି। ଯେମିତି ଆଜି ଏଇ ଯୋଗମାୟା ସେ ଯେଉଁ ଭଗବାନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବେ, ସେଥିପାଇଁ ସେ ଯଶ ପ୍ରାପ୍ତ ହେବେ, ତାଙ୍କୁ ସବୁ ପୂଜା ହେବ। ଏଠି ସମଲେଶ୍ୱରୀ ଅଛନ୍ତି, ସମଲେଶ୍ୱରୀ ବର୍ଣ୍ଣନା କରାଯାଇ ସବୁ ବିଭିନ୍ନ ପୂଜା ହେବ, ସମଲେଶ୍ୱରୀ ପୂଜା ହେଉଛି, କାରଣ ଭଗବାନଙ୍କ ଆଦେଶ ମାନିଥିଲେ। ଆମେ ସେଇ ଭଳିଆ ଗୁରୁଙ୍କ ଆଦେଶ ଯଦି ମାନିବା ତାହେଲେ ଆମେ ମଧ୍ୟ ଯଶ ପ୍ରାପ୍ତ ହେବ। ଗୁରୁ ଯଶ ପ୍ରସାଦ ଭଗବତ ପ୍ରସାଦ ଯଶ ପ୍ରସାଦ ନ ଗତି କିନ୍ତୁ। ତେଣୁ ଏଇଭଳି ଭାବରେ ଓମ୍ ଇତି ଓମ୍ ଯେଉଁ କୁହାହେଉଛି ଭଗବଦ୍ଗୀତାରେ ଭଗବାନ ସତର ଅଧ୍ୟାୟରେ କହିଛନ୍ତି, ଓମ୍ ତତ୍ସତ୍ ଇତି ନିର୍ଦ୍ଦେଶ ବ୍ରାହ୍ମଣ ତ୍ରିବିଧ ସୁତ ବ୍ରାହ୍ମଣ ତେନ ବଦାଶ ଯଜ୍ଞାସ ଗୀତା ପୁରା ଓମ୍ ତତ୍ସତ୍। ଏ ତିନୋଟି ଶବ୍ଦ ବହୁତ କାଳରୁ ରହିଛି। ଏଇଟା ଯେଉଁ କାର୍ଯ୍ୟ କରିବା ପୂର୍ବରୁ, ମାଙ୍ଗଳିକ କାର୍ଯ୍ୟ କରିବା ପୂର୍ବରୁ ଏଇ ତିନୋଟି ଶବ୍ଦ ଉଚ୍ଚାରଣ କରାଯାଏ, ଓମ୍ ତତ୍ସତ୍। ଓମ୍ର ଅର୍ଥ ଏଠି କହୁଛି ଓମ୍ ଅର୍ଥ ହଁ, ମୁଁ ଆଗେ କରିବି। ତେଣୁ ସେ କହିଲେ ଓମ୍। ଏଇ କଥା ଆମର ଶୁକ୍ରାଚାର୍ଯ୍ୟ କହିଥିଲେ ବଳି ମହାରାଜଙ୍କୁ, କହିଥିଲେ ତମେ ଯଦିଓ ଶପଥ କରିଦେଇଛ ତିନି ପାଦ ଭୂମି ଦେବ ବୋଲି, ହଁ କହିଦେଇଛ, କିନ୍ତୁ ଓମ୍ କହିନ ନା। ବର୍ତ୍ତମାନ ବି ସମୟ ଅଛି, ତମେ ବର୍ତ୍ତମାନ ଏଥିରୁ ମାନେ ସେଇଟା ମନା କରିଦିଅ, କାରଣ ତମେ ଓମ୍ କହିନ, ପ୍ରତିଜ୍ଞା କରିନ, ତେଣୁ କିଛି ଅସୁବିଧା ହେବନି ତମର। ଇଏ ପରୀକ୍ଷା, ଭଗବାନଙ୍କର ସବୁ ପରୀକ୍ଷା ହେଉଛି, ଗୁରୁଙ୍କ ବାଧ୍ୟରେ ପରୀକ୍ଷା କରୁଛନ୍ତି। କିନ୍ତୁ ବଳି ମହାରାଜ ସେଥିରୁ ଉତ୍ତୀର୍ଣ୍ଣ ହୋଇଗଲେ, ତେଣୁ ଭଗବାନ ତାଙ୍କ ପ୍ରଶଂସା କରିଛନ୍ତି, ବହୁତ ସୁନ୍ଦର ପ୍ରଶଂସା କରାଯାଇ। ଭାଗବତ ଅଷ୍ଟମ ସ୍କନ୍ଦ ଏଇସବୁ ଆସିବ, 15-23 ମହାରାଜ କହୁଥିଲେ, କି ବଳି ମହାରାଜ ଚରିତ୍ର କହୁଥିଲେ, ସବୁ ରହିଛି। ବହୁତ ସୁନ୍ଦର ଭାବରେ ପ୍ରଶଂସା କରିଛନ୍ତି ବଳି ମହାରାଜ, ସେଥିପାଇଁ ଜଣେ ମହାଜନ ହୋଇଗଲେ ସେ ବଳି ମହାରାଜ। ଯଦି ଗୁରୁଙ୍କ କଥା ମାନି ଦେଇଥାନ୍ତେ ସେଠି ଚାଲେ, ସେ ଆଉ ମହାଜନ ହେଇପାରିନଥାନ୍ତେ। ସେଇଠି ସେ ଗୁରୁଙ୍କ ଆଦେଶକୁ ପ୍ରତ୍ୟାଖ୍ୟାନ କରି ମହାଜନ ହେଇଛନ୍ତି। କେଉଁ ସ୍ତରରେ ଗୁରୁଙ୍କୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ସେଇଟା ମଧ୍ୟ ରହିଛି। ଗୁରୁ 907 ସେ ଗୁରୁ ନୁହନ୍ତି, ତେଣୁ ସେଇ ସମୟରେ ସେଇ ସ୍ତରରେ ଗୁରୁଙ୍କୁ ପ୍ରତ୍ୟାଖ୍ୟାନ ଗୁରୁଙ୍କୁ ତ୍ୟାଗ କରିବାକୁ ପଡ଼ିବ। ଆମେ ଦେଖିଲେ ନା ନା, ଗୁରୁଙ୍କ ଅନୁସାରେ ଯଶ ପ୍ରସାଦ ଭଗବତ ପ୍ରସାଦ, ଯାହାଙ୍କର ପ୍ରସାଦ ଯାହାଙ୍କର କୃପାରୁ ଆମେ ଭଗବାନ କୃପା ପ୍ରାପ୍ତ ହେବା ତାହେଲେ ଆମେ ମାନିବା, କିନ୍ତୁ ସେଇଠି ସେ ତ୍ୟାଗ କରିଦେଇଛନ୍ତି, କାରଣ ତାଙ୍କ କଥା ମାନିଲେ ଭଗବାନ ପ୍ରସାଦ ପ୍ରାପ୍ତ ହେବା ନାହିଁ। ଭଗବାନ କହୁଛନ୍ତି ଗୋଟେ କଥା, ଗୁରୁ କହୁଛନ୍ତି ଆଉ ଗୋଟେ ଓଲଟା କଥା, ସେଥିପାଇଁ ଗୁରୁକୁ ତ୍ୟାଗ କଲେ ସେ। ତେଣୁ ବହୁତ ସୂକ୍ଷ୍ମ ବିଚାର ରହିଛି, ଏତେ ସହଜରେ ଭାଗବତ କଥାକୁ ଜଣେ ବୁଝିପାରିବ ନାହିଁ। ସେଇ ଭଗବାନ କୃପା ଗୁରୁଙ୍କ କୃପା ହେଲେ ସେଟାକୁ ବୁଝିପାରିବେ। ସେ ମହାଜନ ହେଇଗଲେ, ଗୁରୁଙ୍କୁ ପ୍ରତ୍ୟାଖ୍ୟାନ କରି ମହାଜନ ହେଇଗଲେ। ସେଇଭଳି ଭାବରେ ବହୁତ ବ୍ୟକ୍ତି ଅଛନ୍ତି ତାଙ୍କର ଗୁରୁଜନଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଯେମିତି ଆମର ଭାଗବତ ପଞ୍ଚମ ସ୍କନ୍ଦ ବର୍ଣ୍ଣନା କରାଯାଇଛି ଯେ ଗୁରୁ ନ ସତ୍ସାତ୍ ସେ ଗୁରୁ ନୁହନ୍ତି, ସ୍ୱଜନ ନ ସତ୍ସାତ୍ ସ୍ୱଜନ କିଏ ନା ବିଭୀଷଣ, ସେ ରାବଣକୁ ରାବଣଙ୍କ କଥାକୁ ପ୍ରତ୍ୟାଖ୍ୟାନ କଲେ। ଦୈବ ନ ସତ୍ସାତ୍ ପିତା ନ ସତ୍ସାତ୍ ପିତା ସେ ପିତା ନୁହନ୍ତି, ହିରଣ୍ୟକଶିପୁ ତ୍ୟାଗ କରିଦେଲେ ପ୍ରହ୍ଲାଦ ମହାରାଜ। ଜନନୀ ନ ସତ୍ସାତ୍ ଭରତ ମା ଭରତ ରାମ ଲକ୍ଷ୍ମଣ ସ୍ଥିତ ଭରତ ଶତ୍ରୁଘ୍ନ ଭରତ ସେ କ'ଣ କଲେ, ତାଙ୍କ ମା ପୈକେଙ୍କୁ ତ୍ୟାଗ କରିଦେଲେ। ସେଇଭଳିଆ ଦୈବଂ ନନ୍ଦସ୍ୟାମ ଖଟ୍ଟଙ୍ଗ ମହାରାଜ, ଭାଗବତ ଆରମ୍ଭ ହେଇଛି ସେଇଥିରୁ, ଖଟ୍ଟଙ୍ଗ ମହାରାଜ କଥାରୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷା ମହାରାଜ। ଖଟ୍ଟଙ୍ଗ ମହାରାଜ ଦେବତାମାନଙ୍କୁ ତ୍ୟାଗ କରିଦେଲେ। ସେଇଭଳି ଭାବରେ ପତି ନନ୍ଦସ୍ୟାମ ନାଗକନ୍ୟାମାନେ ବା ଯେଉଁ ବ୍ରାହ୍ମଣୀ ଯେଉଁମାନେ ଇଏ କରୁଥିଲେ ଯାଜ୍ଞିକ ବ୍ରାହ୍ମଣମାନଙ୍କର ପତ୍ନୀମାନେ ତାଙ୍କର ସ୍ୱାମୀଙ୍କୁ ପ୍ରତ୍ୟାଖ୍ୟାନ କରିଦେଲେ। ନ ମୋଚର୍ଯ୍ୟ ସମବେତ ମୃତ୍ୟୁ, ଯେଉଁମାନେ ତାଙ୍କର ଶରଣ ଯେଉଁମାନେ ଅଛନ୍ତି ତାଙ୍କ ମୃତ୍ୟୁ ମୁଖରୁ ଯଦି ଉଦ୍ଧାର ନ କରିପାରିବେ ତାହେଲେ ସେମାନେ ସେ ପଦବାଚ୍ୟ ହେବେ ନାହିଁ। ତେଣୁ ଏଇଠି ଯେଉଁ ଯୋଗମାୟା ସେ ଓମ୍ କହିକିରି ଶୁକ୍ରାଚାର୍ଯ୍ୟ ତମକୁ କହିଲେ, ବର୍ତ୍ତମାନ ସମୟରେ ତମେ ଓମ୍ କହିନ, ତମେ ବର୍ତ୍ତମାନ ଓମ୍ ଦେଇପାରିବ, କିନ୍ତୁ ସେ ଗ୍ରହଣ କଲେ ନାହିଁ। କାରଣ ସେ ଭଗବାନ ଆସୁଛନ୍ତି ନା, ଭଗବାନଙ୍କୁ ସ୍ୱୟଂ ଯଦି ପ୍ରଦାନ ନ କରିବ, ଭଗବାନଙ୍କ ସବୁକିଛି ନା, ଭଗବାନ ପ୍ରଦାନ ନ କଲେ ମଧ୍ୟ ସେ ନେଇଯିବେ, ସବୁକିଛି ଭଗବାନଙ୍କର ନା। ଆମର କ'ଣ ଥିଲା ଯେ ଆମେ ସେ କହିବା ଏଇଟା ଆମର ଥିଲା, ସବୁକିଛି ପ୍ରହ୍ଲାଦ ମହାରାଜ କଥା କହିବେ, ପ୍ରଭୁ ଆପଣ ତାଙ୍କୁ ଦେଇଥିଲେ ଯେଉଁଭଳି ଭାବରେ ସେଇଟା ଆପଣଙ୍କର ସୁନ୍ଦର କାର୍ଯ୍ୟ, ତାଙ୍କଠୁ ନେଇଗଲେ ସେଇଟା ମଧ୍ୟ ସୁନ୍ଦର କାର୍ଯ୍ୟ, ଭଗବାନ ଯାହା କରିବେ ତା ପ୍ରାଣୀର ମଙ୍ଗଳ ପାଇଁ। ତେଣୁ ଏଇଭଳି ଭାବରେ ଯୋଗମାୟା ଯେତେବେଳେ ଯୋଗମାୟା ଆଦେଶ ଦେଲେ, ସନ୍ଧିଷ୍ଠେବ ଭଗବତା ତଥା ଏ ତଥା ତଥା ଇତି, ଠିକ୍ ସେଇଭଳି ହଉ, ଓମ୍ ଇତି ଦୁଇ ଥର ପ୍ରଭୁପାଦ ମହାରାଜ ତାଙ୍କ ଭାବରେ କହୁଛନ୍ତି, ତଥା ଇତି କହିଲେ ଏବଂ ଓମ୍ ଇତି କହିଲେ, ଠିକ୍ ଅଛି ସେଇଟା କହିବେ ଓମ୍ ବୋଲି ଦୁଇଟି ଥର କହିଲେ, ମାନେ ଦୁଇ ଥର ସେଇଟା ଗ୍ରହଣ କଲେ, କଥା ଗ୍ରହଣ କଲେ, ତତ୍ ବଚ ଭଗବାନଙ୍କର ବଚନ ସାମାନ୍ୟ ନୁହଁ, ପରମଂ ବଚ, ପରମଂ ବଚ ଭଗବାନଙ୍କର କଥାକୁ ଯଦି ଆମେ ଗ୍ରହଣ ନ କରିବା, ଭଗବତ ଗୀତାରେ ଭଗବାନ କହିଲେ ଯେ ମଚିତ ସର୍ବଦୁର୍ଗାଣୀ ମତ୍ ପ୍ରସାଦ କରିଶେଷି ଅଥଚେତ୍ ତୁମ ଅହଙ୍କାର ନ ଶୋଷେଷି ବିନକ୍ତିଶି, ଯଦି ଭଗବାନ କଥା ଗ୍ରହଣ କରିବା ତାହେଲେ ଆମର କଲ୍ୟାଣ ହେବ, କିନ୍ତୁ ଯଦି ଗ୍ରହଣ ନ କରିବା ତାହେଲେ ଆମର ବିନାଶ ହୋଇଯିବ। ତେଣୁ ଭଗବାନଙ୍କ ବଚନ ତାଙ୍କର ଶକ୍ତି ଯେଉଁ ଯୋଗମାୟା ଗ୍ରହଣ କରି ପ୍ରତିଗୃହ୍ୟ ସେଇଟା ଗ୍ରହଣ କଲେ ଏବଂ ପରିକ୍ରମ୍ୟ ଭଗବାନ ପରିକ୍ରମା କଲେ, ଏ ପରିକ୍ରମାର ମଧ୍ୟ ବହୁତ ବଳ ରହିଛି, ପରିକ୍ରମାର ଆମର ବର୍ଣ୍ଣନା କରାଯାଇଛି ଭକ୍ତି ସମର ସିନ୍ଧୁରେ, ଯଦି ଜଣେ ବିଷ୍ଣୁଙ୍କର ମୂର୍ତ୍ତିକୁ ଚାରିଥର ପରିକ୍ରମା କରିଦେବେ, ବିଶେଷ ଭାବରେ ଯେଉଁ କେଉଁ ମାସରେ ଗୋଟେ ରହିଛି ସେମାନେ ପରିକ୍ରମା କଲେ ସେଇଟା ସମଗ୍ର ଯେଉଁ ଯେତେ ତୀର୍ଥସ୍ଥାନ ଅଛି ତୀର୍ଥସ୍ଥାନର ଇଏ ହେଇଗଲା, ତୀର୍ଥସ୍ଥାନ ଭ୍ରମଣ ହେଇଗଲା, ଭକ୍ତି ସମର ସିନ୍ଧୁ ବର୍ଣ୍ଣନା କରାଯାଇଛି ଆମର ଏଭଳି ଭାବରେ ପରିକ୍ରମା କରି ଭଗବାନ ପରିକ୍ରମା କରି ଗାଁ ଗତା, ଗାଁ କହିଲେ ପୃଥିବୀର ଗୋଟେ ନାମ ହେଉଛି ଗାଁ, ଗାଁ ଗାଁର ଅର୍ଥ ବୁଝିବାକୁ ପଡ଼ିବ, ଗାଁ ଗତା ଏଇ ପୃଥିବୀକୁ ଆସି ତତ୍ ତଥା ଅକରୋତ୍, ଯେଉଁଭଳି ଭାବରେ ଭଗବାନ କହିଥିଲେ ସେଇଭଳି ଭାବରେ ସେ କାର୍ଯ୍ୟ କଲେ, ତଥା ତତ୍ ତଥା ଅକରୋତ୍। ତେଣୁ ଆମର ସମୟ ହୋଇଯାଇଛି, ଆମର କଥା ବି ଶୁଣିବା, ଯାହାର କିଛି ପ୍ରଶ୍ନ ଅଛି ପଚାରିପାରନ୍ତି, ପ୍ରଶ୍ନ ବା କିଛି କରେକ୍ସନ୍ କରିବା ପାଇଁ ଚାହାନ୍ତି, ସ୍ପଷ୍ଟୀକରଣ କରି ଚାହାନ୍ତି। ଯାହା ଶ୍ରୀମଦ୍ ଭାଗବତମ୍ କି ଆଇଏସ୍ଏସ୍ ନା, ଯେମିତି ଶାନ୍ତରସରେ ଆମର ନବଯୋଗେନ୍ଦ୍ର ଅଛନ୍ତି ଏବଂ ଚାରି କୁମାର ମଧ୍ୟ ଶାନ୍ତରସ ନା, ଚାରି କୁମାର ଶାନ୍ତରସ, ତେଣୁ ସିଏ କ'ଣ କନିଷ୍ଠ ସ୍ତରରେ ଅଛନ୍ତି କି? ଇଏ ହେଉଛନ୍ତି ଚାରି କୁମାର, ଇଏ ହେଉଛନ୍ତି ଭଗବାନଙ୍କର ଅବତାର, ଯେଉଁ 22 ଜଣ ଅବତାର ସତ ଗୋସ୍ୱାମୀ ଦେଇଛନ୍ତି, ପ୍ରଥମେ ତାଙ୍କ ନାମ ନେଇଛନ୍ତି କୁମାର, ପ୍ରଥମେ ତାଙ୍କ ନାମ ପ୍ରଥମ ଅବତାର କୁହାଯାଇଛି କୁମାର ବୋଲି, ଚାରି କୁମାର, ତେଣୁ ସେ ଭଗବାନଙ୍କର ଅବତାର, ତେଣୁ ସେ କନିଷ୍ଠ ସ୍ତରରେ ନୁହଁନ୍ତି, ସିଏ ହେଉଛନ୍ତି ଉତ୍ତମ ସ୍ତରରେ, ତେଣୁ ଉତ୍ତମ ସ୍ତରରେ ମଧ୍ୟ ଜଣେ ଶାନ୍ତଭକ୍ତ ହେଇପାରେ ବା ଦାସ୍ୟଭକ୍ତ ହେଇପାରେ ବା ଇଏ ହଉ ଯେକୌଣସି ଭକ୍ତ ହେଇପାରେ, ଶାନ୍ତ ଦାସ୍ୟ ସଖ୍ୟ ବାସ୍ୟ ମାଧୁର୍ଯ୍ୟ ଉତ୍ତମ ସ୍ତରରେ ଜଣେ ହେଇପାରେ। ପ୍ରଭୁପାଦ ମହାରାଜ କହିଛନ୍ତି ଆମ୍ବ, ବର୍ତ୍ତମାନ ଆମ୍ବ କଞ୍ଚା ହେଇକି ରହିଛି, ଯଦି ପାଚିଗଲେ ବହୁତ ସ୍ୱାଦ ହେବ, ସେଭଳି ଭାବରେ କନିଷ୍ଠ ସ୍ତର ଯେଉଁ ରହିଛି ସେ ଯାହାର ଯେଉଁ ରହିଛି ଭଗବାନଙ୍କ ସହିତ ସମ୍ବନ୍ଧ, ଭଗବାନଙ୍କ ସହିତ ସମ୍ବନ୍ଧଟା ନିର୍ଦ୍ଦିଷ୍ଟ, ଭଗବାନଙ୍କର ଆମେ ହେଉଛେ ସନାତନ, ମମି ମାଂସ ଜୀବଲୋକେ ଜୀବଭୂତ ସନାତନ, ଆମେ ସନାତନ ଭାବରେ ଭଗବାନଙ୍କ ଅଂଶ, ତେଣୁ ସନାତନ ଭାବରେ ଆମର ସମ୍ବନ୍ଧ ସନାତନ ଭାବରେ ରହିଛି, ସମ୍ବନ୍ଧଟା ପରିବର୍ତ୍ତନ ହେବଟା ନୁହଁ, ସମ୍ବନ୍ଧଟା ମଧ୍ୟ ସନାତନ ଭାବରେ ରହିଛି। ତେଣୁ ଯେ ସେଇଟା ଆମେ ଭୁଲି ଯାଇଛେ, ଆମେ ଏଇଟା ପ୍ରାକ୍ଟିସ୍ କରିବା ଦ୍ୱାରା, ଯେତେବେଳେ ପ୍ରାକ୍ଟିସ୍ କରୁଛେ ପ୍ରାକ୍ଟିସ୍ କରି ଆସ୍ତେ ଆସ୍ତେ ଆମର ସେ ସମ୍ବନ୍ଧଟା ଜ୍ଞାନ ଆସିବ, ସମ୍ବନ୍ଧ ଜ୍ଞାନ ଆସିବ, କେମିତି ଆସିବ ନା ଏଇ ଭକ୍ତି ଅଭିଧେୟ, ଏଇ ଭକ୍ତି ମାଧ୍ୟମରେ ସେଇ ସମ୍ବନ୍ଧ ଜ୍ଞାନଟା ଇଏ ହେବ, ଜାଗ୍ରତ ହେବ, ଆମର ଭଗବାନଙ୍କ ସହିତ ଏଇ ସମ୍ବନ୍ଧ ରହିଛି।
तेणु से संबंध सहित से भगवान सहित जो भाव आदान प्रदान हम सी प्रेम प्राप्त है संबंध अभिदय प्रयोजन मूल से भाव थाए ना आम देखुना जो विभिन्न भक्त अच्छा विभिन्न भक्त विभिन्न सेवार निजुक्त रोचर से भावना से सेवार भगवान सहित युक्त होती ना कि किए मृदा बजुन किए कीर्तन करे कथा कर किए सेवा कर किए कौन सब रही से भावटा रोचे आस्ते आस्ते परिस्फुट हो हाँ भगवान रसना से भगवान शक्ति जी जो स्तर में था अवश्य रही डिफरेन्स रही किंतु ताकू आमे एते स्तर बुझे जो स्नेह मान प्रणय राग अनुराग भाव महाभाव सब विभिन्न स्तर रही किए कौ स्तर में रही मनकर जो मैंने शांत दास से कौ स्तर जाए जो मैंने दास रस कौ स्तर पर्यटन जाए ये सब रही कि बहुत उन्नत स्तर कथा बुझा ना कि भगवत प्रेम सबकि भगवत प्रेम क्यार कौ स्तर रही जो मैंने माधुर्य भाव रही सब हाइएस्ट स्तर कि हाइएस्ट स्तर मैंने कह गोड़ा आम ना मुंडटा हूँ बहुत मूल्यवान आ गोड़ा गुड़ हो मुंडी रही गोड़ गोड़ रुंड मुंडी र से भाव आम भगवान सहित नित्य संबंध रही जो संबंध से आनंद रही आनंद बुद्धिवर्धन जय श्री भागवत की जय श्री गोपाल महाराज की जय श्री गुरुदेव की अनंत गुरु वैष्णवंद की जय गौर ब्रह्मानंदी
जय श्री गोपाल।